ওটা দেখিয়েছে ভগবদ্গীতার শ্লোক উচ্চারণ করি আমার পরমারাধ্য গুরুদেব কইছেন মাঙ্গি পার্থ বা আশ্রিত যেপি সুপাপ যৌ নাইয়া স্ত্রী ও বৈশেষ তথা শুদ্র স্ত্রীপি জানতি পরাণ কে বড় স্ত্রী ও বৈশেষ তথা সুপাপ যৌ নিয়ে মানে স্ত্রী বৈশ্য শুদ্র হ্যাঁ পাপ জনি হেলে শুদ্ধা যদি মাংহি পার্থ ব্যাপার ঐকান্তিক ভাবে মোর চরণের আশ্রিত এই জানতি তাহলে কেউপি জানতি পরাঙ্গ সেমানে পরাঙ্গতি লাভ করি অন্য কার কথাও করিবা মানে তো পাচ্ছি অন্য কথা কিন্তু ব্রাহ্মণ পুণ্যা তা পরবর্তী সব আসবে হ্যাঁ যেমন ব্রাহ্মণ যেমন পুণ্যবন সেমান কথা কোন বা কহিবা সেমান তো পাই যাচ্ছি তেণু স্ত্রী বৈশ্য শূদ্র এমানে অতীত পাপ জন বুঝিপাল জনে পচিত হইপারে কিন্তু যদি সরল তা আচরণ করাই সে পাই কিন্তু কাপট্যর এই কথা হইপারে কপটতা কথা তেমন পাতিত্য ও কপটতা জোড়ে কথা ভিতরে পাতিত্য করুন তুমি পতন হয়ে যাই পার বড় অধ স্তরের স্থায়ী পার নিত্যতম স্তরের স্থায়ী পার কিন্তু ভক্তিপত তুমি অছি লাভ কিন্তু তুমি খুব উন্নত স্তরের কপটতা আছে এটা হচ্ছে পতিতর পাচিত্যর উপরে আরোগ্য লাভ করিবা বরং সম্ভব কিন্তু কপটি সদ্বৈদ্যকু প্রচ্ছন্ন ভাবে হিংসা করিবা উদ্যত বলি তাহার ব্যাধি দুরারোগ্য বুঝিপারতনা শ্রী জীব গোস্বামী প্রভু ভক্তি সন্দর্ভে কইছন্তি শ্রী গুরুদেব ও ভগবদ্ভক্তঙ্ক প্রতি অন্তরেরই অনাদর সত্ত্বে বাহাররে যেতে লোক দেখাণিয়া ভাবরে সেমান প্রতি যে পূজনাদি প্রযত্ন সেপরি কপটতা যোগু অনেকে আত্মমঙ্গল লাভ করি পারন্তি এটা বড় ভয়ঙ্কর কথা তোমার ভিতরে অছি অনাদর কিন্তু বাহারকু দেখিবা পাই ভারি যাহা কন্তি অতি ভক্তি চোর লক্ষণ মোর গাউলি কথা বাহারকু ভারি ভক্তি দেখ হ্যাঁ বড় পূজনা আদি প্রযত্ন এইসব কথা করছি এ কর্তা যোগ সেমানে কেবে আত্মমঙ্গল লাভ করি যেমানে কাপট্য আচরণ করন্তি সেমানকর বাহার ব্যবহার খুব ভাল মানে দেখিব দ্বিতীয়টা গুরুত্ব চেষ্টা করন্তি সত্য যেমিতি ভারি বঢ়িয়া ভদ্রলোক ইয়া আও পরম বৈষ্ণব ইয়া বুঝিপার না এরা লুচেও চেষ্টা করে খুব নীতি কথা কহিবে সুনীতি আর বেড়ে বেড়ে বড় ত্যাগী হয়েযিবে সর্বস্ব ত্যাগবদ্ধ করি দেখাই দেবে আর বেড়ে বেড়ে খুব দৃঢ় তপস্যা তপস্বরণ করি তপস্যা বেড়ে বেড়ে কর্ম জ্ঞান যোগ প্রভৃতি এইসব আচরণ করি এ বড় এই কপটতা এইসব মনোমুগ্ধকর পোশাক পরিধান করি অনন্যসরণ ভগবদ্ভক্তঙ্কর বা গুরু বৈষ্ণবঙ্কর ছিদ্র অনুসন্ধান করিবারে বড় তৎপর থাকে ছিদ্রান্ন বুঝিপারছ এইপরি এগুলাক তাঙ্ক জাত হয়ে যাই কপটতা বন্ধুর পথরে কুটিল গতিরে চাল বুঝিপারছ বন্ধুর পথ বুঝলে কি হ্যাঁ কম বুঝছ কহিলে কি ডিমা পথরে উঠিছি জমা আবড়া খাওড়া বন্ধুর পথ সরল নুহে পরিষ্কার পরিচ্ছন্ন নুহে এইটা এই বন্ধুর পথ বন্ধু কহিলে তোমার ফ্রেন্ডশিপ ইংরেজি বন্ধু নুহে বাবা কপটতা বন্ধুর পথরে কুটিল গতিরে চলে বঙ্কা বঙ্কা হয়েকি হ্যাঁ চিন্তা যাইপারিব কিন্তু পাতিত্য পিছিল পথরে সরগতিরে চলে পিছিল পথ কম জানছে গোড় খোঁজি খোসড়াইছে কে সে কিন্তু সরগতিরে চলে সেটি আর তার কুটিলতা নাই এটা তার তাৎপর্য কপটতা রক্ষাকর্তা প্রতি ବୃଦ୍ଧାଙ୍ଗୁଷ୍ଠ ପ୍ରଦର୍ଶନ କରିଛି, ବୁଝିପାରୁଛ, ଯେ ତାକୁ ରକ୍ଷା କରୁଛି, ସୁରକ୍ଷା ଦେଇଛି, ତା ପ୍ରତି ବୃଦ୍ଧାଙ୍ଗୁଷ୍ଠ ପ୍ରଦର୍ଶନ କରିଛି କପଟତା। କିନ୍ତୁ ପାଦିତ୍ୟ ନିଜ ସମ୍ମୁଖରେ ଏକ ଆବରଣ ଟାଣି ଦେଇ ରକ୍ଷାକର୍ତ୍ତା ନିକଟରୁ ଦୂରରେ ଅବସ୍ଥାନ କରିଛି, କ'ଣ ତାର ଅର୍ଥ ବୁଝିପାରିବ, ସମ୍ମୁଖକୁ ଆସିପାରୁନି, ପର୍ଦ୍ଦା ଟାଣି ଦେଇଛି, ଭୟ ଲାଜ ବିନମ୍ର ଭାବ ସେଇଟା, ବୁଝିପାରିଲ, ଏଇଟା ବିନମ୍ର ଭାବ। ରକ୍ଷାକର୍ତ୍ତାର ଆହ୍ୱାନରେ ପତିତରୁ ନିଦ୍ରା ଭାଙ୍ଗିପାରେ, କିନ୍ତୁ କପଟ ଜାଗ୍ରତ ଥାଇ ସୁଦ୍ଧା ନିଦ୍ରିତ ହୋଇଥିବା ଛଳନା କରେ, ଯେଉଁ ଶୋଇବ ଯିଏ ତାହାକୁ ଉଠିଯାଉଛି। ଏଇଟା ଆମର ସାଧାରଣ ଜ୍ଞାନ କଥା ଅଛି ଯେ ପତିତ ଅର୍ଥାତ୍ ଶୋଇଯାଇଛି ପ୍ରକୃତ ପକ୍ଷେ, ସେ ଉଠି ପଡ଼ିବ, ଶବ୍ଦ କଲେ ଡାକିଦେଲେ ଉଠିଲେ, କିନ୍ତୁ ଯେ ଛଳନା କରୁଛି ଶୋଇବାର, ଯେଉଁ ଶୋଇଛି ତାକି ଉଠିବ, ଯେତେ ଧାଉଁ ଡାଙ୍ଗିରି ବାଡ଼ା କଥା। କପଟତା ଓ ପାତିତ୍ୟ କୌଣସିଟିକୁ ଆମେ ବହୁମାନ କରୁନୁ, ଏତେ ଦ୍ୱାରା ଆମେ ଯେ କପଟତାଟାକୁ ନିନ୍ଦା କରି ପାତିତ୍ୟଟାକୁ ପ୍ରଶଂସା କରୁଛୁ, ଏପରି କିଛି କରୁନୁ, ଆମେ କୌଣସିଟା ବହୁମାନ କରୁନୁ। ଗୁରୁ ବୈଷ୍ଣବ ପତିତ ପାବ, କପଟ ପାବ ନୁହେଁ, ଏଇ କଥାଟି ଯେପରିକି ଭୁଲି ନ ଯାଆନ୍ତି, ଅର୍ଥାତ୍ ଯେପରିକି ଗୁରୁ ବୈଷ୍ଣବଙ୍କର ପାଦପଦ୍ମରୁ ଭ୍ରଷ୍ଟ ବା ପତିତ ନ ହୁଅନ୍ତି, ସେଥିରୁ ଭ୍ରଷ୍ଟ ହେଲେ କପଟି ହେଇଯିବ, କପଟି ହେଇଯିବ, ଏଇଟା ସବୁ ଭୂମିସ୍ଖଳିତ ପାଦାନ ଭୂମିରେ ବା ଅବଲମ୍ବନ ଭୂମସ୍ଖଳିତ ପାଦାନ ଭୂମିରେ ବା ଅବଲମ୍ବନ, ଭୂମିରୁ ପାଦ ଖସିଗଲେ ଯେପରି ସେ ଭୂମି ହିଁ ଏକମାତ୍ର ତୁମକୁ ଆଶ୍ରୟ ଦେବ, ସେ ଭୂମି ହିଁ ଏକମାତ୍ର ଆଶ୍ରୟସ୍ଥଳ, ଅନ୍ୟ କେହି ଆଶ୍ରୟସ୍ଥଳ ନୁହେଁ, ଠିକ୍ ସେହିପରି ଗୁରୁ ବୈଷ୍ଣବଙ୍କର ପାଦପଦ୍ମ ସେବାରୁ ପତିତ ହେଲେ ଯଦି ଆମେ ପୁନର୍ବାର ସେମାନଙ୍କୁ ରକ୍ଷାକର୍ତ୍ତା ବୋଲି ବରଣ କରୁ, ତାହେଲେ ସେଠାରେ ଆଉ କପଟତା ରାକ୍ଷସୀ କୌଣସି ସ୍ଥାନ ପାଇ ପାରିବ ନାହିଁ। ଛାଡ଼ିକି ଆଉ ଗୋଟେ ଧରିବା, ଏଠି କପଟତା ରଖିବା ଲାଗି, କାରଣ ଯେଉଁ ଭୂମିରୁ ଗୋଡ଼ କରିଛି ସେ ଭୂମି ଆଶ୍ରୟ ଦେବ, ଆଉ କିଏ ଆଶ୍ରୟ ଦେଇପାରିବେ ନାହିଁ। ଶିଲ ଜୀବ ଗୋସ୍ୱାମୀ ପ୍ରଭୁ କହିଛନ୍ତି ଯେ ନରକରେ ମଧ୍ୟ ଶ୍ରୀ ଗୁରୁ ବୈଷ୍ଣବ ଓ ଭଗବାନ କୃପାପୂର୍ବକ ଅବତରଣ କରି ନାରକୀକୁ ଉଦ୍ଧାର କରନ୍ତି, କିନ୍ତୁ ସତ୍ୟ ଲୋକରେ ଯଦି ଗୁରୁ ବୈଷ୍ଣବ ବିରୋଧୀ ତପସ୍ୟା ନିରତ କପଟିମାନଙ୍କର ଅବସ୍ଥାନ ହୁଏ, ତଥାପି ସେମାନଙ୍କୁ ଗୁରୁ ବୈଷ୍ଣବ ରକ୍ଷା କରନ୍ତି, ସେମାନେ ଅନନ୍ତ କାଳ କପଟତାର ଆଶ୍ରୟରେ ଚିର ପାତିତ୍ୟର ଆବିର୍ଭାବରେ ହିଁ ବିଭ୍ରାନ୍ତ ହେଇଥାନ୍ତି, ବୁଝିପାରୁଛ। ଜଣେ ପତିତ ହେଇକି ନରକକୁ ଯାଇପାରେ, କିନ୍ତୁ ସେ ଯଦି ସଳଚିତ୍ତ ତାହେଲେ ଗୁରୁ ବୈଷ୍ଣବ ସେ ନରକକୁ ଯାଇକି ମଧ୍ୟ ତାକୁ ଉଦ୍ଧାର କରିବେ, ବୁଝିପାରୁ। କିନ୍ତୁ ଜଣେ ଯଦି କାପଟ୍ୟ ଆଚରଣ କରି କୁଟିଳତା କାପଟ୍ୟ ଯଦି ଯାହା କହନ୍ତି ପଲିଟିକ୍ସ କରିବା, ଏସବୁ କୁଟ କପଟ ନୀତି ଆଚରଣ କରି ସତ୍ୟ ଲୋକକୁ ଚାଲିଗଲା ଭଳି, ସତ୍ୟ ଲୋକ ବୋଇଲେ ବହୁକେ ବ୍ରହ୍ମାଣ୍ଡର ସର୍ବୋଚ୍ଚ ଲୋକ ଯେଉଁ ବ୍ରହ୍ମା ଅଛନ୍ତି ସେଠି ଯଦି କେହି ଯାଇପାରେ ତାହେଲେ ମଧ୍ୟ ସେଠି ରକ୍ଷା ପାଇବେ ନା, ବା ଗୁରୁ ବୈଷ୍ଣବ ତାଙ୍କୁ ରକ୍ଷା କରିବେ ନା, ସେମାନଙ୍କର ସେଠି ପତନ୍ତ ନିଶ୍ଚୟ ହେବା। ବ୍ରହ୍ମଭୁଣା ଲଗା ପୁନରାବର୍ତ୍ତୀନ ଅର୍ଜୁନ ମାନଙ୍କୁ ତୁ କ'ଣ ଦେୟ ପୁନର୍ଜନ୍ମ ନ ବିଦ୍ୟତେ, ଏ କଥା ଗୀତାରେ ଭଗବାନ କୃଷ୍ଣ କହିଛନ୍ତି। ଏହିପରି ତମେ କୁଟ କପଟ କରିକିରି ସେଠିକି ଚାଲିଗଲେ ସୁଦ୍ଧା, ବା ଅନ୍ୟ କୌଣସି ଉପାୟରେ ଗଲେ ସୁଦ୍ଧା ପୁନର୍ଜନ୍ମ ଅଛି, ଏଠି ପୁଣି ପ୍ରକୃତ ବୈମର୍ତ୍ତ୍ୟ ଲୋକରେ କିନ୍ତୁ ମାଙ୍ଗୁ କେତ୍ୟ ଭଗବାନ କହିଲେ ମୋତେ ପାଇଲେ, ଭଗବାନ କୃଷ୍ଣକୁ ପାଇଲେ, କୃଷ୍ଣ ପାଇବାର ଏକମାତ୍ର ଉପାୟ ହେଉଛି ଭକ୍ତି। ତୁମେ ଭକ୍ତି ଯଦି ଲାଭ କରିଛ, ଭକ୍ତି ଆଚରଣ କରିଛ, ତାହେଲେ କୃଷ୍ଣପାଦ ପଦ୍ମ ପାଇଛ, ଆଉ ସେଠି ଫେରିବାର କଥା ନାହିଁ, ଆଉ ପୁନର୍ଜନ୍ମ ଏ ମର୍ତ୍ତ୍ୟ ଲୋକକୁ ଆଉ ତୁମେ ଆସିବ ନା, ସେ କଥା କୁହାଯାଉଛି। କିନ୍ତୁ ଯେଉଁମାନେ କପଟି, କୌଣସି କପଟତା କରିକିରି ଧର ଉଚ୍ଚ ଲୋକକୁ ବା ସତ୍ୟ ଲୋକକୁ ଯିବା ପାଇଁ ଯାହା ସବୁ ପୁଣ୍ୟକର୍ମ ଖୁବ୍ ଗୁଡ଼ିଏ ଅଛି, ସେ ଖୁବ୍ ପୁଣ୍ୟକର୍ମ ଗୁଡ଼ିଏ କରିଛି। ଯେମିତି କୁହାଯାଏ ସ୍ୱଧର୍ମନିଷ୍ଠ ସତଧର୍ମୀ ଉପମାନ ବିରଞ୍ଚି ତାମିକି, ବିରଞ୍ଚି ବୋଲି ବ୍ରହ୍ମାର ଲୋକ ବ୍ରହ୍ମାପଦ ପାଇବ। ହଁ ହଁ, ଶହେ ଜନ୍ମ ଧରି ନିଷ୍ଠା ସହକାରେ ସ୍ୱଧର୍ମ ବା ଏ ବର୍ଣ୍ଣାଶ୍ରମ ଧର୍ମଟା ଯେ ପାଳନ କରିପାରିଛନ୍ତି, ତାହେଲେ ସେ ବ୍ରହ୍ମାବାର ଯୋଗ୍ୟତା ହାସଲ କରିଛନ୍ତି। କୌଣସି କଳ୍ପରେ ଭଗବାନ ତାଙ୍କୁ ବ୍ରହ୍ମାପଦ ଦେଇପାରନ୍ତି, ଏଇ କଥା କୁହାଯାଉଛି, ବୁଝିପାରୁଛ? କାରଣ ଜଣେ ହେଇପାରିବ କଥା, କିନ୍ତୁ ସେ ଯଦି ସରଳ ହେଲା ଆଉ ଭଗବାନ କପଟତା କିଛି ରହିଗଲା, ତାହେଲେ ସେଠୁ ମଧ୍ୟ ପସନ୍ଦ ହେଇଯିବ, ଏଇ କଥାଟା କୁହାଯାଉଛି। ଚିର ପାତିତ୍ୟର ଆବର୍ତ୍ତରେ ହିଁ ବିଭ୍ରାନ୍ତ ହୋଇଛି, ଅନନ୍ତ କାଳ କପଟତାର ଆଶ୍ରୟରେ ଚିର ପାତିତ୍ୟର ଆବର୍ତ୍ତରେ ହିଁ ବିଭ୍ରାନ୍ତ ହୋଇଛି, ବୁଝିପାରୁଛି? ଏ କଥାଟା କୁହାଯାଉଛି, ସେମାନେ ପଦନ ହବ ଆଉ ସେମାନେ ସେମିତି ଘୁରୁଥିବେ ବସୁଛନ୍ତି। ଆବର୍ତ୍ତରେ ଯେମିତି ଭୂରି ଅଛି, ଜଳ ଭୂରି ବୁଡ଼ିବେ, ସେଇ ବାକିଆ ଏଇ ଭୌତିକ ଜଗତରେ ସେମାନେ ବରାବର ଜନ୍ମ ମୃତ୍ୟୁ ଚକ୍ରରେ ନାୟମାନ ହେବେ, ସେମାନଙ୍କର କଦାପି ଉଦ୍ଧାର ସମ୍ଭବପର ନୁହେଁ ଯେପର୍ଯ୍ୟନ୍ତ ସରଳ ତୁମେ ନ ହୋଇଛ, ଦେଖିରି ଭକ୍ତି ପଥକୁ ନ ଆସ। ତେଣୁ ଭକ୍ତି ପଥକୁ ଆସିବାର ବା ଭକ୍ତି ପଥରେ ସ୍ଥିର ହେବାର ଏକମାତ୍ର ଏଇ ଉପାୟ ହେଉଛି ସରଳତା, ବୁଝିପାରୁଛ? ଏକମାତ୍ର ଉପାୟ ହେଉଛି ସରଳତା। ଆଉ ଯିଏ ସରଳ ଚିତ୍ତ ସେ ଐକାନ୍ତିକ ଭକ୍ତି ଆଚରଣ କରିପାରିବ, ଆଉ କାପଟ୍ୟ ରହିଲେ କଦାପି ଆଚରିତ ହେଇପାରିବ ନା। ଭଗବାନ ତ କହିଲେ ଯିଏ ତାଙ୍କର ପଦାରବିନ୍ଦରେ ଆଶ୍ରୟ ନେବ ତାର ସୁରକ୍ଷା ସେ ଦେବେ। ହଁ ନା ନାଇଁ, କୌନ୍ତେ ପ୍ରତି ଜାଣି ହିଁ ନମେ ଭକ୍ତ ସଂସ୍କୃତି, ଏ କଥା ଗୀତାରେ କହିଛନ୍ତି, ଦିନିଓ ପିଡ଼ିକିରି କହିବା ପାଇଁ ଅର୍ଜୁନକୁ କହିଦେଇଛନ୍ତି, ମୋର ଯେ ଭକ୍ତ ହେବ ତାର ବିନାଶ ନାହିଁ, ମୁଁ ତାକୁ ସୁରକ୍ଷା ନିଶ୍ଚୟ ଦେବି। ନାଇଁ ସେଥିପାଇଁ ଆଶ୍ରୟ ରହିବ ଯେ ତାରେ ତୁମେ ଉଦ୍ଧାରିବେ ନାଥ, ଏଇ ତ ପ୍ରତିଜ୍ଞା ତବ। ହଁ, ତୁମାର ପ୍ରତିଜ୍ଞା ଏଇ ଆଶ୍ରୟ ଲଇବେ, ଶରଣ ଲଇବେ ଯେ ତାରେ ତୁମେ ଉଦ୍ଧାରିବେ ନାଥ, ଏଇଟା କଥା। ହଁ, ସେଥିପାଇଁ ଆମର ଦିଆଯାଉଛି, ଏ କଥା କୁହାଯାଉଛି, କାପଟ୍ୟକୁ ବା କବର୍ତ୍ତାକୁ କେବେ ହେଲେ ପ୍ରଶ୍ରୟ ଦିଅ ନା, କବର୍ତ୍ତା ଆଚରଣ କର ନା, ତୁମେ ବରଂ ପତିତ ହୁଅ ହେଇପାର। ହଁ, ସରଳତା ଏ ଆଚରଣ କର, ତାହେଲେ ଭକ୍ତି ଲାଭ ହବ, ହବ ଗୁରୁ ବୈଷ୍ଣବ ତୁମକୁ ନିଶ୍ଚୟ। ସେଥିପାଇଁ କୁହାଯାଇଛି ବାଳି ସେତେ କୁବା, ଆମର ମଧ୍ୟମ ଅଧିକାରୀର ଲକ୍ଷଣ ଯାଇ ବ୍ୟବହାର କଥା କହିବାକୁ ଗଲେ ତୁମେ ତ ବାଳି ସେତେ କୁବା, ଏଇଟା ବାଳି ସେଟା ମୂର୍ଖଟା, ବାଳି ସେମାନେ ମୂର୍ଖ, କପଟି ନୁହେଁ, ଏଇଟା ମୂର୍ଖଟା, ଏହାର ଜ୍ଞାନ ନାହିଁ, ଅଜ୍ଞ ଲୋକ, ତେଣୁ ଅଜ୍ଞତା ଯୋଗୁଁ ଏଗୁଡ଼ା କିଛି କାଣ୍ଡ କରିଯାଉଛି, ତେଣୁ ସାଧୁ ଗୁରୁ ବୈଷ୍ଣବ ତା ପ୍ରତି କୃପାଇ କରନ୍ତି, ମାନେ ତା ମୂର୍ଖ ଅଜ୍ଞତା, ଏହାର ଜ୍ଞାନ ନାହିଁ କରୁଛି, ଜ୍ଞାନ ଥିଲେ କ'ଣ କରିଥାନ୍ତା? ସେଠି ଆମକୁ ଜାଣିଛି ଯେଉଁ ହରିଦାସ ଠାକୁରଙ୍କର କଥା, ହଁ ସେଗୁଡ଼ା କେତେ ପିଟିଲେ ବାଇଶ ବଜାରରେ ପିଟି ପିଟି ନେଲେ, ହଁ କେତିକି ଦଣ୍ଡ ଦେଲେ ମାରିଦେଲେ, ଯେମିତି ମାରିଦେବା ପାଇଁ ଆଦର୍ଶ ହେଇଛି ତାଙ୍କୁ, ହଁ ତେବେ ହରିଦାସ ଠାକୁର ଜାଣିଲେ ଏଗୁଡ଼ାକ ମୂର୍ଖ, ଏଗୁଡ଼ା ଏଙ୍କର ଜ୍ଞାନ ନାହିଁ, ଏଙ୍କର ଯଦି ଜ୍ଞାନ ହେଇଥାନ୍ତା ଏମାନେ କ'ଣ ଏ କଥା କରିଥାନ୍ତି? ହଁ, କଦାପି ଏ କଥା କରିନଥାନ୍ତି। ତେଣୁ ଭଗବାନଙ୍କୁ ଯଦି ପ୍ରାର୍ଥନା ସେ କରିଦେଲେ, ହେ ଭଗବାନ, ଏମାନଙ୍କୁ ଆପଣ କ୍ଷମାଇ କରନ୍ତୁ, ଏମାନଙ୍କୁ ଆପଣ କ୍ଷମାଇ କରନ୍ତୁ। କାହିଁକି ନା, ଏମାନେ ତ ନିଶ୍ଚୟ ଭକ୍ତ ପ୍ରତି ଯେତେବେଳେ ଅବମାନନା କରିଛନ୍ତି, ଭଗବାନ ତ ସହିବେ ନା। ଭକ୍ତ ଅବମାନନା, ଭଗବାନଙ୍କୁ ତୁମେ ଅବମାନନା କର, ମାର ପିଟ ଯାହା କର, ମୃଗମୁନି ଗୋଇଠା ମାରିଲେ କେଡ଼େ ସୁନ୍ଦର ଭାବରେ କଥା କହିଦେଲେ, ହଁ, ଆଉ ସେ ସହିନେବେ। କିନ୍ତୁ ଭକ୍ତମାନେ କଦାପି ସହିବେ ନା, ବଡ଼ ସହ୍ୟ ଭଗବାନଙ୍କ ପଛରେ ହଏ। ସେଥିପାଇଁ ସାଙ୍ଗେ ସାଙ୍ଗେ ସୁଦର୍ଶନ ଚକ୍ର ଧାଇଁ ଆସୁଥିଲା। ସୁଦର୍ଶନ ହେଉଛନ୍ତି ଭକ୍ତ ସଂରକ୍ଷକ, ଭକ୍ତକୁ ରକ୍ଷାଇ କରିଥାନ୍ତି। ସେଥିପାଇଁ କିନ୍ତୁ ଇଏ ଯେତେବେଳେ ପ୍ରାର୍ଥନା କରିଥିଲେ, ଭଗବାନଙ୍କୁ କ୍ଷମାଇ ଦେଲେ ମୂର୍ଖ ଗୁଡ଼ାକ, ଏମାନଙ୍କର ଯଦି ଜ୍ଞାନ ଥାନ୍ତା କ'ଣ ଏମାନେ ଏପରି କରିଥାନ୍ତି କି? କଦାପି ଏପରି ଏମାନେ କରିନଥିଲେ। ଯେତେବେଳେ ଭକ୍ତ ପ୍ରାର୍ଥନା କରିଦେଲେ, ସୁଦର୍ଶନ ଚକ୍ର ଚାଲିଗଲା, ଫେରିଗଲା। ଦଣ୍ଡ ତ ନିଶ୍ଚୟ ମିଳିଥାନ୍ତି। ସେଥିପାଇଁ ଏମାନେ ବାଳିଶ, ଏମାନେ ମୂର୍ଖ, ଏମାନଙ୍କର ଜ୍ଞାନ ନାହିଁ। ଏମାନଙ୍କର ଜ୍ଞାନ ଥିଲେ କଦାପି ଏମାନେ ଏପରି କରିନଥାନ୍ତେ। ତେଣୁ ଭକ୍ତ ବରଂ ପ୍ରାର୍ଥନା କରି ଭଗବାନଙ୍କ ପାଖରେ, ଭଗବାନ ଏମାନଙ୍କ ପ୍ରତି ଆପଣ କୃପାଇ କରନ୍ତୁ, ହଁ, ଏମାନେ ଯେପରି ଆଉ କଶ୍ମୀର କାଳେ ଏପରି କାଣ୍ଡ କରିବେ ନା, ଏମାନଙ୍କ ପ୍ରତି ଚେତନା ହିଁ ଦିଅନ୍ତୁ, ଆପଣ ଜ୍ଞାନ ହିଁ ଦିଅନ୍ତୁ। ଆପଣ ମତ୍ତ ସ୍ମୃତି ଜ୍ଞାନ ଆପହନଞ୍ଚ, ଭଗବାନଙ୍କଠାରୁ ତ ଜ୍ଞାନ ଆସୁଛି, ବିସ୍ମୃତି ଆସୁଛି, ସବୁ ତ ଆସୁଛି, ସ୍ମୃତି ଆସୁଛି। ତେଣୁ ଆପଣ ଏମାନଙ୍କୁ କୃପାଇ କରନ୍ତୁ, ଆପଣଙ୍କୁ ଆପଣ ଏମାନଙ୍କୁ ଜ୍ଞାନ ଦିଅନ୍ତୁ, ପବିତ୍ର ଚେତନା ଦିଅନ୍ତୁ, ହଁ, ଯେପରି ଆଉ କଦାପି ଏମାନେ ଏ ପ୍ରକାର କାମ କରିବେ ନା, ଆଉ କାହାରି ପ୍ରତି ଏ ପ୍ରକାର ଆଚରଣ ଏମାନେ ଯେପରି ନ କରନ୍ତି। ଏ ପ୍ରାର୍ଥନା ଅଭ୍ୟାସ ଠାକୁର କଲେ ବୁଝିପାରିବେ। ଆଉ ଆମର ସେ ବିଦମ ଅଛି, ୟାଙ୍କର କଥା କୃଷବିଦ୍ଧ କଲେ ଯୀଶୁ ଖ୍ରୀଷ୍ଟ, ସେ ତଦ୍ରୁପ ଭାବରେ ମୂର୍ଖ ଗୁଡ଼ାକ ତାଙ୍କୁ କୃଷବିଦ୍ଧ କଲେ, ତଥାପି ସେ ସେଇ ପ୍ରାର୍ଥନା ହିଁ କରିଦେଲେ, ଭଗବାନ କ୍ଷମାଇ କଲେ। ଜାଣିପାରୁନାହାନ୍ତି, ଆଲୋଚନା କଲେ କେଉଁ ଦୁର୍ଭାଗ୍ୟ ପୁରୁଷର ଭଗବତ ଭକ୍ତି ଉଦୟ ନ ହବ। ଯେତେବେଳେ ସୁଜାତୀୟ ପାଷଣ୍ଡଗଣ ତାଙ୍କୁ ପୀଡ଼ା ଦେଉଥିଲେ, ସେତେବେଳେ ସେ ଆଧ୍ୟାତ୍ମିକ ଦୁର୍ଦ୍ଦଶା ଦେଖି, ସେମାନଙ୍କର ଆଧ୍ୟାତ୍ମିକ ଦୁର୍ଦ୍ଦଶା ଦେଖି ସେତେବେଳେ ଭଗବାନଙ୍କ ଠାରେ ପ୍ରାର୍ଥନା କଲେ, ହେ ଜଗଦୀଶ୍ୱର, ହେ ଗୋପୀଜନ ବଲ୍ଲଭ, ପୀଡ଼ନକାରୀ ପୁରୁଷଗଣ ଆପଣଙ୍କର ଗମ୍ଭୀର ଲୀଳା ଅବଗତ ନ ହୋଇ ଆପଣଙ୍କ ଦାସ ପ୍ରତି ଯେଉଁ ଅତ୍ୟାଚାର କରୁଛନ୍ତି, ତାହା ଆପଣ ବିଶାଳ କୃପା ଦ୍ୱାରା କ୍ଷମା କରନ୍ତୁ। ଏବଂ ସେମାନଙ୍କ ଅନ୍ତଃକରଣରେ ଭକ୍ତିର ସହ ଉଦୟ କରିଦିଅନ୍ତୁ, ଯାହା ହେଲେ ଜୀବ ଆଉ ଜୀବ ପ୍ରତି ପୀଡ଼ା କରିବ ନା। ଏ ହେଉଛି ଭଦାସ ଠାକୁରଙ୍କ ପ୍ରାର୍ଥନା, ବୁଝିପାରିବେ। ସେ କି ପ୍ରକାର ବିଶାଳ ଉଦୟ ଥିଲା, ଆଉ ସେ ବାଳିଶ ମୂର୍ଖ ଗୁଡ଼ାକ, ତାଙ୍କୁ ଜ୍ଞାନ ଥିଲେ କ'ଣ କରିଥାନ୍ତି, ଜ୍ଞାନ ନାହିଁ ବୋଲି କ'ଣ କରୁଛନ୍ତି, ଏଠି ପାଠଟା ତ ମୂର୍ଖ ହୁଅ, ପଥିତ ହୁଅ, ସଳତା ଯଦି ସଳଭାବ ରହିଛି, ତାହେଲେ ନିଶ୍ଚୟ କୃପାଇ ପାଇବ, ଭକ୍ତି ପଥକୁ ଆସିବ, ଭକ୍ତି ଲାଭ କରିପାରିବ, ଆଉ ଉନ୍ନତି କରିବ, ସାଧକର ବୈଷ୍ଣବ ନିଶ୍ଚୟ ଉଦ୍ଧାର କରିବେ। କିନ୍ତୁ ଯଦି କାପଟ୍ୟ ଅଛି, କଦାପି ହେଇ ଏଇଟା ହେଉଛି ଅସମ୍ପତା, ବୁଝିପାରୁଛ। ପ୍ରହ୍ଲାଦ ମହାରାଜ ସରଚିତ ବାଳ, ତେଣୁ ଏ ପ୍ରକାର କୃପା ସେ ଲାଭ କଲେ, ଭଗବାନ ଦାନ ହେଇଥିଲେ ଲାଭ କରିପାରିନଥାନ୍ତି। ବ୍ରହ୍ମା ଶିବ ପ୍ରଭୃତି ଦେବତା କ'ଣ ଥିଲେ, ସେମାନେ କେହି ପାଖରେ ପଶିପାରିଲେ ନା, ଭୟ କରିଲେ ନାଇଁ। ପ୍ରହ୍ଲାଦ ମହାରାଜ ଚାଲିଗଲେ, ଭିକ୍ ସରଚିତ, ବୁଝିପାରୁଛ, ସେ ସରଚିତ ଏ ହେଉଛି ତା ପ୍ରାପ୍ତ। କେହି 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 ପାରନ୍ତି, ସଳତା ଆପଣ କହୁଛନ୍ତି, ସଳତା ଆଚରଣ କରିବେ ଜଣେ ଲୋକ, ସେ ସଳତା ଆଚରଣ କଲେ ସଳ ଲୋକଙ୍କୁ ସେମାନେ ଠକନ୍ତି ନା ନାହିଁ, ଯେଉଁମାନେ କପଟି ଗୁଡ଼ା କରୁଛନ୍ତି ସବୁ ଠକିବେ ତ, ତାହେଲେ ତ ସେ ଠକାମିରେ ପଡ଼ିବ, ଆସଳ ହେଲେ ଲାଭ କି ହେଲା, ଏଇଟା କଥା କହିବ। କେହି କେବେ ଯଦି ଠକି ଦେଇପାରେ ଭୌତିକ ଜଗତରେ, ଭୌତିକ ଜଗତରେ ବଦ୍ଧ ଜୀବନ ତ ଠକିବା ପ୍ରବୃତ୍ତି ଅଛି, ବିଶେଷ କରି ଯେଉଁମାନେ ଅତ୍ୟନ୍ତ ଆସକ୍ତ ଚିତ୍ତ ସେମାନେ ତ ଠକାଠକି କରିକିରି କେମିତି ନେଇଯିବେ ଉଠିଯିବେ, ତାଇ କାମ ତାଙ୍କର ଏ ଦିଗରେ ଏକ୍ସପର୍ଟ ଦକ୍ଷଇ ସେମାନେ। ତେଣୁ ଯିଏ ସରଳ ଚିତ୍ତ ତାକୁ ନିଶ୍ଚୟ ସେମାନେ ଠକିବେ, ହେଲେ ସୁଦ୍ଧା ସେ ଯଦି ସରଳତା ଆଚରଣ କରି ଭକ୍ତି ଆଚରଣ କରିଛି, ଭକ୍ତି ଯୋଗକୁ ଆସିଛି, ମୁଁ କୃଷ୍ଣ ପାଦରେ ଆଶ୍ରିତ ହେଇଛି, ଏମାନେ ତାର କିଛି କ୍ଷତି କରିପାରିବେ ନା, ସେମାନେ ନିଶ୍ଚିତ ଭାବରେ ଭଗବାନଙ୍କ ଦ୍ୱାରା ଦଣ୍ଡିତ ହେବେ, ଭଗବାନ ଭକ୍ତକୁ ସୁରକ୍ଷା ହେଇଦିଅନ୍ତି। ଯେମିତି ଆମର ଧାନରେ ଜଡ଼ଭରତଙ୍କର କଥା ଅଛି ନା, ଜଡ଼ଭରତଙ୍କର କଥା ଆମର ଯେମିତି ଅଛି, ଜଡ଼ଭର ଜଡ଼ ଭାଗିଆ ଥିଲେ, ସେପଟେ ଉନ୍ନତି ଥିଲେ, କିନ୍ତୁ ଜଡ଼ ସତରେ ଯେମିତି କିଛି ଜାଣନ୍ତି ନାହିଁ, ଓଲାଟା ଓଲା ବୋଲି କହନ୍ତି ଜଡ଼ ଝୁଆଡ଼େ ଯେମିତି ଅଛି, କିନ୍ତୁ ଅତି ସରଳ ଭାଗେ ପିଲା ଅଧିକା ଯେମିତି ସେ ଗୋଟେ କାଶି ଦେଲେ ଦେବୀ ଉପାସକ ଗୁଡ଼ାକ ଆଉ ଖୋଜୁଥିଲେ ନରବଳି ଦେବେ ଦେବୀଙ୍କ ପାଖରେ, ତାଙ୍କର କାମନା ପୂରଣ କରିବେ, ଦେବୀ ସନ୍ତୁଷ୍ଟ ହେବେ, ଖୋଜି ଖୋଜି ଗଲେ ଇଏ ବଡ଼ ହୃଷ୍ଟପୃଷ୍ଟ ହେଇଛି, ମୋଟାସୋଟା ହେଇଛି, ବେଶ ସୁନ୍ଦର, ଏ ବଳିତା ଭଲ ହେବ, ଏ ଦେବୀଙ୍କ ପାଖରେ ଦେଲେ ଇଏ ଭଲ ହେବ, ତାଙ୍କୁ ଧରି ନେଇଗଲେ ସେ ସୁରକ୍ଷିତ ଚାରିଆଡ଼େ ଚାଲେ, କିଏ ଯେ ପ୍ରତିବାଦ ନାହିଁ କିଛି ନାହିଁ, ଆଉ ଗାଧେଇ ଦେଲେ, ଲୁହାକୁ ଗାପି ନେଇଦେଲେ, ସବ୍ କରିଦେଲେ, ଯୋଗା ସରଳ ପାଇବ ହଁ, ଆଉ କହିଲେ ଏମିତି ମୁଣ୍ଡ ମୁଣ୍ଡ ମୁଣ୍ଡିଆ ମାର ମୁଣ୍ଡିଆ ମାରିଲେ ସେଟା ହାଣି ମୁଣ୍ଡିଆ ହିଁ ମାରିଲେ ବୁଝିପାରୁଛ। କିନ୍ତୁ ଦେବୀ ଦେଖିଲେ, ଦେବୀ ତ ବୈଷ୍ଣବୀ ହଁ, କି ଡକାୟତ ଏଗୁଡ଼ା ବଦମାସ ଗୁଡ଼ା କ'ଣ କରୁଛନ୍ତି, ଜଣେ ଅତି ଉନ୍ନତ ଭକ୍ତ, ଅତି ଉନ୍ନତ ଭକ୍ତ ସ୍ଥିତିରେ ଅଛନ୍ତି, ସେ ବାହାରକୁ ଏପରି ସିନା ଜଣାପଡ଼ୁଛନ୍ତି, କିନ୍ତୁ ତାଙ୍କର ପ୍ରକୃତ ଉନ୍ନତ ସ୍ଥିତିରେ ସେ ଅଛନ୍ତି, ଆଉ ଆଉ ସଳ ଭାବରେ ଚାଲି ଆସୁଛନ୍ତି, ହାଣିବାକୁ ଦେଉଛି ହଜାର ହାଣେ ମୁଣ୍ଡ କହିକି ମୁଣ୍ଡ କରିଦେଉଛି, ପିଲା କ'ଣ କରୁଛି, ସାଙ୍ଗେ ସାଙ୍ଗେ ଦେବୀ ପ୍ରତିମା ଭିତରୁ ବାହାରେ ସେଇ ଖଡ଼ଗ ଧରିକି ଏଇ ଡକାୟତମାନଙ୍କୁ ଟାଣି ପକାଇଲେ, ସେ ଅର୍ଚ୍ଚା ପାଇଲେ କିଣିଲେ, ଏଇ ଗୋଟେ ଉଦାହରଣ ନା। ତୁମେ ସରଳ ଚିତ୍ତରେ ଯଦି ତୁମର ଅନ୍ତଃକରଣ ଶୁଦ୍ଧ ଅତି ସରଳତା ହିଁ ରଖିଛି, ଯଦି ତୁମେ ଏପରି କୌଣସି ଠକଙ୍କର ହାବୁଳରେ ପଡ଼ ସେ ଠକା ବିକରଣ କରିବେ, ତୁମକୁ ଭଗବାନ ସୁରକ୍ଷା ହିଁ ଦେବେ ନିଶ୍ଚିତ ଭାବେ। ତୁମେ ଯଦି ସରଳତା ଆଚରଣ କରିକିରି ଶୁଦ୍ଧ ଭକ୍ତି ଆଚରଣ କରିଛ, କୃଷ୍ଣିକ ସରଳତା ଆଚରଣ କରିଛ, ନିଶ୍ଚୟ ଭଗବାନ ସୁରକ୍ଷା ଦେବେ, ଏଇଟା ସତ କଥା ବୁଝିପାରିଲା। କେହି ତୁ ସେମାନେ ଠକିଲେ ସୁଦ୍ଧା, ଠକାମିରେ ପକାଇବାକୁ ଚେଷ୍ଟା କଲେ ସୁଦ୍ଧା, ଭଗବାନ ସୁରକ୍ଷା ହେଇଦେବେ, ଏଇଠି କଥା। ତେଣୁ ସରଳ ହେଲେ ତ ଲୋକେ ଠକିଦେବେ, ୟା ବୋଲି ଆମେ ସରଳ ହେବା ନା, କପଟ ହେବା ନା, କି କାପଟି ହେବା କି ହୁଏ, ତା କଥା ହିଁ କିଛି କଲେ ଆମେ କଥା କପଟି ହେବେ, ଏଇଠିକା କଥା। ସେଥିପାଇଁ ସରଳତାର କଥାଟା ଦିଆଯାଇଛି, ମହାଜନ ସାଧୁ ମହାଜନମାନେ ସେଇ କଥା ଇଏ କହନ୍ତି ଯେ ସରଳତା ହିଁ ବୈଷ୍ଣବତା, ଯିଏ ଯେତେ ପରିମାଣରେ ସରଳ ସେ ସେତେ ପରିମାଣରେ ବୈଷ୍ଣବତା ଆଚରଣ କରିବ, ବା ବୈଷ୍ଣବ ମାର୍ଗରେ ବା ପରମାର୍ଥ ମାର୍ଗରେ ସେତେ ଅଧିକ ଅଗ୍ରଗତି କରିବ, ଯାହାର କିଛି କାପଟ୍ୟ ଅଛି ତାର ଅଗ୍ରଗତି ସମ୍ମୁଖର ନୁହେଁ। ସେଥିପାଇଁ କୁହାଯାଉଛି ଜାନନ ସ୍ତୋତ୍ରରେ ଅଛି, ଅପରାଧ ସହସ୍ର ଭାଜନ ପତିତ ଭୀମ ଭବାନ ନବ ଦୋଳି ପାତିତ କଥା, ମୁଁ ପତିତ ହେଇଯାଇଛି, ମୋର ସହସ୍ର ଅପରାଧ ଅଛି, ଅପରାଧ ସହସ୍ର ଭାଜନ ପତିତଂ ପତିତଂ ଭୀମ ବର୍ଣ୍ଣ ବଡ଼ରେ ଅଗତିଂ ଶରଣାଗତଂ ହରେ କୃପୟା କେବଳ ଆତ୍ମସାତ କର ପତିତ। ଆମି ଅପରାଧୀ ଜନ ଭବାନ ଭୀଷ୍ମଙ୍କର କଥା ଆମେ ଅପରାଧୀ ଜନ ସଦ୍ୟ ଦଣ୍ଡେ ଦୁର୍ଲକ୍ଷଣ ସହସ୍ର ସହସ୍ର ଦୋଷେ ଦୋଷୀ ଭୀମ ଭଗବାନ ବଦରେ ପତିତ ବିଷମ ଘୋରେ ଗତିହୀନ ଗତି ମୁଁ ବଡ଼ ଅପରାଧୀ କିଛି ଅପରାଧ ଦୋଷ ମୋର ଅଛି ସହସ୍ର ସହସ୍ର ଦୋଷେ ଦୋଷୀ ମୁଁ ପତିତ ଭୀଷମ ଭବ ସମୁଦ୍ରରେ ପଡ଼ିଯାଇଛି ଗତିହୀନ କିନ୍ତୁ ବର୍ତ୍ତମାନ ଆପଣଙ୍କର ପାଦ ପଦ୍ମରେ ଆଶ୍ରୟ ନେଉଛି ହେ ହରି ମୋତେ କୃପା କରି ଆତ୍ମସାତ କର ଯେମିତି ଆମର ଶିକ୍ଷାଷ୍ଟକରେ ଅଛି ଶ୍ରୀମନ୍ ମହାପ୍ରଭୁଙ୍କର ଅଇ ନନ୍ଦ କଞ୍ଜ କିଙ୍କର ପତିତ ମା ବିଷମ ଭବାନ ଭବାନ ବୁଧୁ କୃପୟା ତମ ପାଦ ପଙ୍କଜ ସ୍ଥିତ ପତିତ 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 ତେଣୁ କୃପା କରିବା ଭୁଲ ସଦସ୍ୟ ଚିନ୍ତାଇ କରନ୍ତି ସିଟି ହରି ତମ ପଦ ଦ୍ୱେଷଣ ଲୈନୁ ଭୟ କୃପା କରି କର ଆତ୍ମସା ତୋମା ପ୍ରତିଜ୍ଞା ଏଇ ଶରଣ ଲଇବେ ଯେଇ ତୁମି ତାରେ ଧାରିବେ ନାଥ ତେଣୁ ପାତିତ୍ୟର ଉଦ୍ଧାର ଅଛି କାପଟ୍ୟ ଉଦ୍ଧାର ନାହିଁ ଯେତେ ବାହାରକୁ ଖୁବ୍ ଚିକଣିଆ କଥା କହୁଛି ବଡ଼ ବାହ୍ୟ ବ୍ୟବହାର ତାର ବଡ଼ ସୁନ୍ଦର ବ୍ୟବହାର ଦେଖୁଛି ହଁ ଆଉ କିନ୍ତୁ ଭିତରେ କପଟତା ଅଛି ତାର କଦାପି ତାହି ବୁଝିପାରୁଛ ହଁ କିନ୍ତୁ ଯେ ମୂର୍ଖ ଅଜ୍ଞ କିନ୍ତୁ ଅତି ସରଚିତ ଜଳଭଦ୍ର ଉଦାହରଣ ଦେବ ତାର ନିଶ୍ଚୟ ଉପାୟ ଲାଭ କରିବ ତାର ଉଦ୍ଧାର ସେ ଯଦି ଏ ପ୍ରକାର ଆଚରଣ କରି କେବେ ଯାହାକୁ ହେଲା ନର୍କକୁ ଚାଲି ଯାଏ ପତିତ ହେବେ ତଥାପି ଗୁରୁ ବୈଷ୍ଣବ ସେଠି ଯାଇକି ଉଦ୍ଧାର କରନ୍ତି ଆଉ କାପଟ୍ୟ ଆଚରଣ କରି ସତ୍ୟ ଲୋକ ପର୍ଯ୍ୟନ୍ତ ଗଲେ ସୁଦ୍ଧା ଉଦ୍ଧାର ହେଇପାରିବ ନାହିଁ ଏହି ଅସଲ କଥା ସେଥିପାଇଁ ସରଳତା ହିଁ ଦରକାର ଏ ସରଳତା ହିଁ ଏକମାତ୍ର ଆଚରଣୀୟ ସରଳତା ହିଁ ବୈଷ୍ଣବ ତା ନହେଲେ ବୈଷ୍ଣବତା ଲାଭ କରି ଉପକାପଟ୍ୟ ଥିଲେ କଦାପି ହେଇ ପାରିବ ନା ତୁମେ କିଛି ଦିନ ପାଇଁ ଭୌତିକ ସ୍ଥିତିରେ ବା ଭୌତିକ ଜଗତରେ କୁଟକାପଟ୍ୟ ଏମିତି ଆଚରଣ କରି କିଛି ଗୋଟେ ବାହାଦୁରୀ ଦେଖେଇପାର ବା ଭୌତିକତା ମାର୍ଗରେ କିଛି ଅଗ୍ରଗତି କରିପାର କିନ୍ତୁ ପରମାର୍ଥ ମାର୍ଗରେ ତୁମର କୌଣସି ପ୍ରକାର ଅଗ୍ରଗତି ହବ ନା ପତନ ନିଶ୍ଚୟ ହବ ଆଉ ହାଦୁରି ହୋଇ ଦେଖାଯାଉଛି ପତିତ ହେଇଯାଉଛି କାରଣ ଏମାନଙ୍କର କୁଟକାପଟ୍ୟ ଅଛି ଖୁବ୍ ବାହାଦୁରୀ ଦେଖେଇଛନ୍ତି କିନ୍ତୁ ପ୍ରକୃତ ପକ୍ଷେ ଭକ୍ତି ମାର୍ଗରେ ଅଗ୍ରଗତି ଏମାନେ କରିପାରିବେ ନା ଅତି ମାୟାର ଆକର୍ଷଣରେ ଖୋଲିଯିବେ ସେମାନେ କରୁଛନ୍ତି ବୁଝିପାରୁଛ ଏଇଟା ସବୁ ସୁବିଧା ସେଥିପାଇଁ ଆମର ସେ କପଟତା ଦରକାର ନାହିଁ ଆମର ସେ ବାହାଦୁରୀ କରିବା ଦରକାର ନାହିଁ ବା କାହାରିକୁ ଏପରି କିଏ ଗୋଟେ ଏପରି କରିପକାଇଲା ସେଥିପାଇଁ ଆମର କିଛି ତା ପ୍ରତି ତାକୁ ଅନୁକରଣ କରିବା ଦରକାର ନାହିଁ ଠିକ ଅଛି କଥା କ'ଣ କରୁଛି ଆମେ ସଚେତ ହେଇକିରି ପରିଭଜନ କରିବା ଯେମିତି ରୂପ ଗୋସ୍ୱାମୀ ସନାତନ ଗୋସ୍ୱାମୀଙ୍କର କଥା ହେଇ ଆମେ କହୁଥିଲେ ସେଦିନ ସଚେତ ଏମାନେ ସେ ଗୋଟେ ଆସିଲା ଜୟପତ୍ର ଲେଖେଇ ନେବ ଆପଣ ଲେଖିଦିଅନ୍ତୁ ଆମେ ହାରିଗଲୁ ଆମେ ଜୟ ଜିଣିଗଲୁ ସେ କହିଲା ଆଚ୍ଛା ଠିକ୍ ଅଛି ଆମେ ଲେଖିଦିଅନ୍ତୁ ଆମେ ହାରିଗଲୁ ବଡ଼ ହେଇଯା ଯା ଲେଖିଦିଅନ୍ତୁ ଯା ଜୀବ ଗୋସ୍ୱାମୀ ପାଖକୁ ଗଲା ଏମାନେ ଲେଖିଦେଲେଣି ଆଉ ତୁମ ଗୁରୁଜନ ମାନେ ଲେଖିଦେଲେ ତୁମେ ଲେଖିଯିବ କ'ଣ ଲେଖିଛି ଲେଖିବ ତାହା ଛଡ଼େଇବ କି ଯେଲେ ଏଇଟା ଗୋଟେ କପଟି ଲୋକ ଏପରି ଗୋଟେ ସ୍ଥାନ କରି ସେମାନେ ସରଚିତ ଏମାନେ ତାଙ୍କ ସାଙ୍ଗରେ କ'ଣ ଯୁକ୍ତି କରିବେ ନା ବାକି ତୁମଟା ଇଏ କରିବେ ହଁ ହଁ ଠିକ୍ ଅଛି ତୁମେ ବଡ଼ ହେଇଯା ତୁମେ ପଣ୍ଡିତ ଲୋକ ବେଶ କଥା ବାହାଦୁର ଥିବ ଆମେ ହାରିଗଲୁ ଆମେ ନିଜେ ହିଁ ଭଲ ବେଶ କି ସରଚିତ ବୁଝିପାରିବ ଲେଖି ଆମେ ଲେଖିଦେଉଛେ ଠିକ୍ ଅଛି ଆମେ ମୂର୍ଖ ଲୋକ ଆମେ କିଛି ପାଞ୍ଚ ନାହିଁ କିଛି ନାହିଁ ତୁମେ କଣିତ ଲୋକ ବଡ଼ ବିଜ୍ଞାନୀ ଲୋକ ଥାଇ ଆମେ ସ୍ୱୀକାର କରୁନି ବେଶ ଠିକ୍ ଅଛି ଯା କିନ୍ତୁ ଜୀବ ଗୋସ୍ୱାମୀ ତାଙ୍କ ଶିଷ୍ୟ ସେ ତ ଶୋଇପାରିବେ ନା ସେ ସବୁଠୁ ତାଙ୍କୁ ଶିକ୍ଷଣା ଶିଖାଇ ଦେଲେ ଆଉ ତ ଚିରିକି ବଡ଼ କହିଲେ ସେଇ ଉପଯୁକ୍ତ ଶିକ୍ଷା ତଦ୍ୱାରା କେହି ଜଣେ କହିଲେ ତ ଜୀବ ଗୋସ୍ୱାମୀ ତାହେଲେ ସେଠି କିଛି ଦମ୍ଭ ଗର୍ବ ହୋଇ ତାଙ୍କର ପ୍ରଦର୍ଶନ କରୁଛନ୍ତି ନା କି ଏ କଥା କି କହିକିରି କେତେକ ମଧ୍ୟ ଦୋଷାରୋପ କରନ୍ତି। ତାଙ୍କର ସେ ରୂପ ଗୋସ୍ୱାମୀ ଜୀବ ଗୋସ୍ୱାମୀ ଦେଶ ଏବେ ଲାଗିଥିଲା ଇଏ କାହିଁ ଏପରି ପ୍ରଦର୍ଶନ ଦାୟିତ୍ୱ ଏ ଶିଷ୍ୟର କାମ ଏ ଶିଷ୍ୟ ହେଲା ବି ଗୁରୁଙ୍କର ଅପମାନ ବା ଇଏ ଅବମାନନା ସହ୍ୟ କରିପାରିବ ନା ଉପଯୁକ୍ତ ଜବାବ ଦେବ ହଁ ଏଇଟା କାପଟ୍ୟ କରିକି ଏ ପ୍ରକାର କରୁଥିଲା ସେମାନେ ସରଳ ଚିତ୍ତ ଇଏ କିନ୍ତୁ ଜୀବ ଗୋସ୍ୱାମୀ ଶିଷ୍ୟ ସୂତ୍ରେ ଏ କଥା ସହ୍ୟ କରିପାରିନାହାନ୍ତି ଉପଯୁକ୍ତ ଜବାବ ଦେଇକି ତାର ଯେଉଁ ଗର୍ବ ବ୍ରହ୍ମ ଅଭିମାନ ଥିଲା ତାକୁ ଆଉ ଭାଙ୍ଗି ଦେଇଥିଲେ ଆଉ କେବେ ଦିନେ ଏ ପ୍ରକାର କରିବ ନା ସାଧୁଗୁରୁ ବୈଷ୍ଣବଙ୍କ ପାଖରେ ଆସିକିରି ଏ ପ୍ରକାର ବ୍ୟବହାର କରିବ ନା ବୋଲି ଶିକ୍ଷା କାର୍ଯ୍ୟରେ ତଦ୍ୱାରା ଜୀବ ସ୍ୱାମୀ ଗର୍ଭଦମ୍ଭ ଅଭିମାନ ପ୍ରକାଶ କରିନାହାନ୍ତି ସେ ବି ସଚେତ ବୈଷ୍ଣବ କିନ୍ତୁ ସେ ଗୁରୁ ଶିଷ୍ୟର କାର୍ଯ୍ୟ କରିଛନ୍ତି ବୁଝିପାରୁଛ ଯେମିତି କେଶବ କାଶ୍ମୀରଙ୍କର କଥା ଅଛି ଆମର କେଶବ କାଶ୍ମୀର ଜଡ଼ବିଦ୍ୟା ଶାସ୍ତ୍ର ପାଣ୍ଡିତ୍ୟ ଗୁଡ଼ାଏ ଅର୍ଜନ କରିକି ଜଡ଼ା ସରସ୍ୱତୀଙ୍କର ବର ଲାଭ କରିକିରି ସବୁ ଠିକ୍ ବିଜୟ କରୁଥିଲା ଯେତେ ପର୍ଯ୍ୟନ୍ତ ସେ ଚ୍ୟାଲେଞ୍ଜ କରୁଥିଲା ବା ଶାସ୍ତ୍ର ଯୁକ୍ତିରେ ହରଉଥିଲା ନିମାଇଙ୍କ ପଣ୍ଡିତଙ୍କ ପାଖକୁ ଆସିଗଲା ବେଳେ ସେଟା ହାରି ଗଲା ବୁଝିପାରୁ ନା ଆଉ କିନ୍ତୁ ନିମାଇ ପଣ୍ଡିତ ସେ ତ ମହାପ୍ରଭୁ ଚୈତନ୍ୟ ମହାପ୍ରଭୁ ଭଗବାନ ସେ ତାଙ୍କ ପ୍ରତି କିଛି ଅସଦ୍ବ୍ୟବହାର କରିନାହାନ୍ତି ତାଙ୍କୁ ଆସନ ଦେଲେ ଦଣ୍ଡବତ କଲେ ପଣ୍ଡିତ ମହାଶୟ ବା ବସନ୍ତୁ ବାଇଶଗଡ଼ ପଣ୍ଡିତ ଏଇ ଲୋକ ଆପଣ ଆଉ ଆମର ନମସ୍ୟ ଆମେ ନମସ୍କାର କରୁଛି ସମାନ ଦେଖୁଛି ଆଚ୍ଛା ଆପଣ ଗଙ୍ଗାଙ୍କର ମହାତ୍ମ୍ୟ ଅଛି ଗାଁ କରନ୍ତୁ ଆମେ ଶୁଣିବା ଆପଣ ମୂର୍ଖ ଲୋକ ଆମେ କି ଶୁଣିବା ଜ୍ଞାନ ପାଣି ପାଇବା ଆପଣଙ୍କୁ ଏଇ ଭାବରେ ହିଁ କଥା କହିବେ ସେ ବି ଭଳ ନିଜକୁ ବଡ଼ ଗୌରବାନ୍ୱିତ ମାନେ କହ ଯାହା ହଉ ସମ୍ମାନ ଦେଉଛନ୍ତି ପ୍ରୋତ୍ସାହିତ ତେଣୁ ସରସ୍ୱତୀ ଜଳା ସରସ୍ୱତୀଙ୍କର ପାଇପାରିଛନ୍ତି ତ ପାର୍ଟି ଆଣ କଲେ ଅନୁକୂଳ ବାହାରି ପଡ଼ୁଛି ଶ୍ଳୋକ ସବୁ ବୁଝିପାରିଲ ସ ନିଜ କୃତ ଶ୍ଳୋକ କେଉଁଠି ଆବୃତ୍ତି କରିବା କେଉଁଠି ଉଦ୍ଧାର କରି କହୁନାହାନ୍ତି ଅନୁକୂଳ ଯିଏ ଦେଖିବ ଅବାକ କି ପାଣ୍ଡିତ୍ୟ ଆଙ୍କ ସମସ୍ତ ବାକରେ ତାଙ୍କ ଶିଷ୍ୟ ସେତେବେଳେ ସେମାନେ ପଣିତ ହେଇକିରି ଶିଷ୍ୟ ପାଠ ପଢ଼ୁଥିଲେ ଅଳଙ୍କାର ଶାସ୍ତ୍ର ସମସ୍ତ ବ୍ୟାକରଣ ଅଳଙ୍କାର ଶାସ୍ତ୍ର ପାଠ ପଢ଼ୁଥିଲେ ଶିଷ୍ୟମାନଙ୍କ ଗଣ ନଥିଲେ ଶିଷ୍ୟମାନେ ଦେବା କି ରହୁ ପାଣ୍ଡିତ୍ୟ ମହାପ୍ରଭୁ ଜାଣିଛନ୍ତି ଏଇଟା କେଉଁଟା ଏଇଟା ଜଡ଼ ପାଣ୍ଡିତ୍ୟ ଦେଖିକି ଗର୍ବ କରୁଛି ରତନ ତାର ଉପରେ ସେଇଠା ଦରକାର ଏଇ ଦେହ ଭାଙ୍ଗି ତେଣୁ ମହାପ୍ରଭୁଙ୍କୁ ଗୋଟେ ଦୋଷ ବାସି ଦେଲେ ଯାହାକି କେହି କେବେ କରିନଥିଲେ ବାଛି ଦେଇକିରି ତାଙ୍କ ମୁହଁ କିଛି ଛୋଟ ହେଇଗଲା ଏତେ ବଡ଼ ଗର୍ବ ଥିଲା କେବେ କେହି ହାରିନାହାନ୍ତି କେଉଁଠି ଆଜି ଠିକ୍ ପ୍ରକାର ହେଇଗଲା ଆଉ କହିଲେ ଆସେ ଆଉ ସୁଖ କରିବା କିଛି ଦରକାର ନା ଆଉ କ'ଣ ଯାଆନ୍ତୁ ବିଶ୍ରାମ କରନ୍ତୁ ଆଜି ବିଶ୍ରାମ କରନ୍ତୁ ପୁଣି କାଲି ଭେଟ ହବା କାଲି ଭେଟ ହବା ଆସିବାରେ ଯାଆନ୍ତୁ ଯାଆନ୍ତୁ ବିଶ୍ୱାସ ଦେଖିଲେ ଇଏ ବଡ଼ ଅପମାନ ବାଜିଗଲାଣି ହାରିଗଲେଣି କେବେ ହାରିନଥିଲେ ଆଉ ବଡ଼ ବିମର୍ଷ ହୋଇପଡ଼ିଲେଣି ତେଣୁ ମହାପ୍ରଭୁ କିଛି ଧିକାର କରିକି କହିଲେ ନାହିଁ ଗାଳି ଦେଲେ ନାହିଁ କିଛି ନହେଲେ ଆପଣ ତାଙ୍କ ସାହେବ ଠିକ ଠିକ ଅଛି ଦୁଃଖ କରିବା ଏକ ଦରକାର ନା ଆଉ ଆପଣ ଯାଆନ୍ତୁ ବିଶ୍ରାମ କରନ୍ତୁ ଆଜି କାଲି ଭେଟ କେଡ଼େ ସୁନ୍ଦର କଥା ହି କହିଲେ କିନ୍ତୁ ଦେଇଛନ୍ତି ଅସଲ ଛୋଟ ଗୋଟେ ଆଉ ଦିନେ ଏ ପ୍ରକାର କେବେ କରିବ ନା କୁହାଯାଏ ସେଥିପାଇଁ ସାଧୁ ଆଖିରେ ତୁମେ ଦେଖିକି ଜାଣିପାରିବ ବା ବିଶେଷ କରି ଆଖିରେ ଦେଖି ସାଧୁଙ୍କୁ ବୁଝିପାରିବ ନା ବା ଜାଣିପାରିବ ସାଧୁ ଆଖିରେ ତୁମେ ଦେଖିକି ଜାଣିପାରିବ ସାଧୁ ଚିହ୍ନା ଯାଏ କାନ ବାଟେ ବୋଲି କୁହାଯାଏ ତାର ତାତ୍ପର୍ଯ୍ୟ ସାଧୁର ଯେତେବେଳେ କଥା ତୁମେ ଶୁଣିବ ସେ କେବଳ କୃଷ୍ଣ କଥା କହିବ ସେ କଥା କହିବାକୁ ଆରମ୍ଭ କଲେ କେବଳ କୃଷ୍ଣ କଥା ହିଁ କହିବ ଅନ୍ୟ କଥା ସେ କିଛି କହିବ ନା କାରଣ ଯାଇଟି କୁହାଉଛି ପ୍ରହ୍ଲାଦ ମହାରାଜ ଜାଣିଲେ ଯେ ସେ ଏଠି ୱାଜ୍ ଡିପ୍ଲି ସ୍ପିରିଚୁଆଲି ଆଡ଼ଭାନ୍ସ ଯିଏକି ଖୁବ୍ ଉନ୍ନତ ପରମାର୍ଥିକ ମାର୍ଗରେ ଡିପ୍ଲି ଆଡ଼ଭାନ୍ସ ସ୍ପିରିଚୁଆଲି ଆଡ଼ଭାନ୍ସ ଗମ୍ଭୀର ଉନ୍ନତ କି ଉନ୍ନତ କି ଜାଣିପାରିଲେ କାରଣ ସେ ନିଜେ ଜାଣି ଭକ୍ତ ହେଇଥିବା ତାଙ୍କର ସେ ପ୍ରକାର ଦୃଷ୍ଟି ଯିବା ହେତୁ ସେ ଜାଣିପାରିଲେ ସାଧାରଣ ଲୋକ ଏ କଥା କେହି ଜାଣିପାରିବେ ନା ଯେମିତି ଆମର ବି କଥା ଅଛି ଆମେ ବାରମ୍ବାର ସେ ସମୟରେ କଥା କହୁ ଯେ ଗୌରକିଶୋର ଦାସ ବାବାଜୀ ମହାରାଜ ବଡ଼ି ଉନ୍ନତ ସାଧକ, ତାଙ୍କର ବାହ୍ୟ ଆଚରଣ ବ୍ୟବହାର କାରଣ ସେ ବସି ଭଜନ କରନ୍ତି ଯେଉଁଠି ଲୋକମାନେ ମଳମୂତ୍ର ତ୍ୟାଗ କରନ୍ତି, ଅତି ଉଚ୍ଛିତ ଉଦର୍ଯ୍ୟ ଜାଗା ହଁ ଦୁର୍ଗନ୍ଧ ପ୍ରତିଗନ୍ଧମୟ, ସେଠି ସେ ବସି ଭଜନ କରନ୍ତି। କିଏ ବୁଝନ୍ତି କିଏ ସାଧୁ କ'ଣ ଏବାଗିଆ ଜାଗାରେ ରହୁଛି, କିଏ କିଛି ଉନ୍ନତ ସାଧୁ। ବଂଶୀ ଭଗବାନ ଠାକୁରଙ୍କର କଥା ଏସି ଶୁଣାଯାଏ ଯେ କି ତାଙ୍କ କୁଟିଆ ଆଗରେ ମାଛ ଶୁଖୁଆ ଶୁଖୁଥାନ୍ତି, ଆଣନ୍ତି ବଜାରରୁ କେହି ମାଛ କିଣନ୍ତି କାଟି ଶୁଖାନ୍ତି, ଗଣ ଗଣ ମାଇଁ ଗନ୍ଧ ଛାଡ଼ ସେଠି ସେ ରହି କରନ୍ତି। କିଏ ଭାବିବନି ଇଏ କ'ଣ ସାଧୁ, ସାଧୁ କ'ଣ ଶୁଖୁଆ ଖାଉଛି ନା ମାଛ କରୁଛି, ବାୟୁ ଆଚରଣ କିଛି ବୁଝି ହେବନି, କିନ୍ତୁ ଉନ୍ନତ ସାଧୁ ଇଏ କଥା ଆମର। ସେଥିପାଇଁ ସାଧୁ ସାଧାରଣ ବାହ୍ୟ ଦୃଷ୍ଟି ପ୍ରାକୃତ ଦୃଷ୍ଟି ପ୍ରାକୃତ ବିଚାରରେ ତୁମେ କେହି ବୁଝିପାରିବ ନା, ଜାଣିପାରିବ ନା, ଦେଖିପାରିବ ନା। ସାଧୁର କୃପା ନହେଲେ ସାଧୁଙ୍କୁ ତୁମେ ଦର୍ଶନ କରିପାରିବ ନା। କୁହାଯାଏ ସେଥିପାଇଁ ସାଧୁ କୃପା ହେଲେ ତୁମର ଏକ ପ୍ରକାର ଚକ୍ଷୁ ଲାଭ, ସେ ଚକ୍ଷୁ ବଳରେ ଦର୍ଶନ ଦେଖିପାରିବ, ତା ନହେଲେ ତୁମର ବାହ୍ୟ ଆଚରଣ ବୁଝିଦା କରିପାରିବ। ସେଥିପାଇଁ ଅନେକ ଏହି ପ୍ରଶ୍ନ ହିଁ କରନ୍ତି ପଚାରୁଛନ୍ତି, ଏ ଖୁବ ବଡ଼ ପ୍ରଶ୍ନ ହେଇଛି। ଆମେ ଯାଇଥିଲୁ ମାୟାପୁର, ସେଠି ତ ବଡ଼ ସମସ୍ୟା ହେଇଛି, ଗୁରୁ ସବୁ ଯିଏ ଆଗେ ହେଇଗଲେ କେତେକ ପତନ ହେଇଯାଇଛନ୍ତି, ତେଣୁ ତାଙ୍କର ଶିଷ୍ୟମାନେ ଥରେ ପତନ ହେଇଗଲେ ଗୋଟା ଆଉ ଗୁରୁ ଗ୍ରହଣ କଲେ ସେ ବି ପତନ ହେଇଗଲେ, ଗୋଟାଏ ଗୋଟାକ ପରେ ଦୁଇଟା ଦୁଇଟା ପରେ ତିନିଟା କାର ଏହିପରି ହେଇଗଲାଣି ସବୁ, ସେମାନେ ବଡ଼ ଅଲୁଆରେ ପଡ଼ିଯାଉଛନ୍ତି। ଏଇଗୁଡ଼ାକ କେହି ସାଧୁ ଆ ଭିତରେ ନାହାନ୍ତି, ଏକ ସବୁ ଏରିଆ, ତେଣୁ ଆମେ ଗୁରୁଫୁରୁ କିଛି ଗ୍ରହଣ କରିବା। ଆମେ ପ୍ରଭୁପାଦଙ୍କୁ ଧରିଲେ ଆମେ ଭଜନ କଲେ ବେଶ ଚାଲିଲେ ଆଉ ଠିକ୍ ଅଛି ଆଉ, ଏଇସବୁ କଥାଟା ଆସିଯାଏ ସ୍ୱାଭାବିକ। ଏଇଟା ତ ମେଟେରିଆଲ କାଲକୁଲେସନ୍, ଏଗୁଡ଼ାକ ସବୁ ଥରେ ଠକିଲେ ଦୁଇ ଥର ଠକିଲେ ତିନି ଥର ଠକିଲେ ଠକ ଗୁଡ଼ାକ ଅଛନ୍ତି, ଏଇଟା ଠକଙ୍କର ଜମା ଭଲ ଲୋକ ସାଧୁ ନାହାନ୍ତି ଆଉ, ଅଲ୍ ଚିଟର୍ ସାର୍ ଦେ ଆର୍ ନୋ ଟିଚର୍ ସାର୍ ଦେ ବିକଜ୍ ୱେ ଆର୍ ବିଙ୍ଗ୍ ଚିଟେଡ୍, ୱାନ୍ସ ଚିଟେଡ୍, ଟ୍ୱାଇସ୍ ଚିଟେଡ୍, ଥ୍ରାଇସ୍ ଚିଟେଡ୍, ଓ ଚିଟର୍ସ ନୋ ସାର୍ ଏଟ୍ ଅଲ୍ ନୋ ଟିଚର୍, ଗ୍ରେଟ୍ ପ୍ରବ୍ଲେମ୍। ତେଣୁ ବହୁ ସେ ବିଷୟରେ ବାଦାନୁବାଦ କଥାବାର୍ତ୍ତା ସବୁ ପ୍ରକାର ହେଉଛି, ମେଟେରିଆଲ୍ କାଲ୍କୁଲେସନ୍ ଜଡ଼ ପ୍ରାକୃତ ବିଚାର ବୁଦ୍ଧି ତ ବହୁତ ଜୋଡ଼ୁଛନ୍ତି, କଥାଇ କହିବେ ପ୍ରକାର ଯେ ତୁମେ ତାଙ୍କ ମୁହଁରେ କଥାଇ କହିପାରିବ, କାରଣ ପରମାର୍ଥିକ ଜିନିଷ ଏ ପ୍ରକାର ତା କୌଣସି ପ୍ରକାର ପ୍ରାକୃତ ବିଚାରଧାରା ନେଇକି ତୁମେ ବୁଝିପାରିବନି ଆଉ କିପରି ହେବ। ତେଣୁ ଖୁବ୍ ଯୁକ୍ତି ତର୍କ ବିତଣ୍ଡା ବାଦ ବିବାଦ ପ୍ରତଣ୍ଡା ସବୁ ଚାଲିଛି, ଦଳେ ଆସିଲେ ସେହିପରି ଆମ ସାଙ୍ଗରେ ଏପରି ନାନା ପ୍ରକାର ତର୍କ ବିତର୍କ କଲେ କ'ଣ ପ୍ରକୃତରେ କିଏ ସାଧୁ ଅଛନ୍ତି ଇସ୍କନ ସୋସାଇଟିରେ, ଆମେ ତ କାଇଁ ଦେଖିପାରୁନୁ, ଆମେ ତ କାଇଁ ଜାଣିପାରୁନୁ, ଆମେ କହିଲା ନାହାନ୍ତି ତ ତାହେଲେ ସୋସାଇଟି ସଂଘଟା ଚାଲିଛି କେମିତି। ପ୍ରଭୁପାଦ ମହାରାଜ, ହଁ ପ୍ରଭୁପାଦ ମହାରାଜ ଜଣେ ଅତି ଉନ୍ନତ ପରମହଂସ ସାଧୁ, ତାଙ୍କ ଭଳି ତ କେହି ତ ନାହାନ୍ତି ବା ତାଙ୍କ ଭଳି କିଏ ଅଛନ୍ତି ବା କିଏ ଅଛି ବୋଲେ କିଏ ଅଛନ୍ତି କି ନାହାନ୍ତି ସେ କଥା କ'ଣ ତୁମେ ଏମିତି କହିଲେ ବା ଜାଣିଲେ ବା ବୁଝିଲେ ନା, ବୁଝିପାରିବ ନାହିଁ ତାଙ୍କୁ। ଜଣେ ସାଧୁଙ୍କୁ ଜାଣିବା ପାଇଁ ବୁଝିବା ପାଇଁ ହେଲେ ଯାହା ଦରକାର ସେସବୁ ତୁମେ ଠିକ୍ ଅଛି କି, ସେ ତ ନାହିଁ, ତୁମେ ଜାଣିବ କେମିତି, ବୁଝିବ କେମିତି ବାବା ନା ଅଛନ୍ତି କହିଲେ, ହଁ ଅଛନ୍ତି ନା ଟିକେ କହିଲ କହିଲ ଟିକେ ଟିକେ କହିଲେ କି ହବ, ହଁ ମୋ କାଇଁ ଏକ୍ସ ଅଛି କି ୱାଇ ଅଛି କି ଜେଡ୍ ଅଛି କହିଲେ କ'ଣ ହେଇଯିବ ନାହିଁ ନା, ତୁମେ ତାଙ୍କୁ ଚିହ୍ନିପାରିବ ନା ଜାଣିପାରିବ, ସେମିତି କୁହାଯାଏ ନା, ସେମିତି ଆମେ କହିବା ନା ଆପଣଙ୍କ ଗୋଡ଼ ଧରୁଛି ଟିକେ କୁହନ୍ତୁ, ଗୋଡ଼ ଧରିଲେ କ'ଣ ହେବ, ଗୋଡ଼ ଧରିବ ଆମେ କହିବା ଏକ୍ସ ଅଛି, ଏକ୍ସ ଇଜ୍ ସାଧୁ ତୁମେ ଯିବ ତା ପାଖରେ ହେଇଗଲେ, କିନ୍ତୁ ତୁମର ତ ସାଧୁକୁ ଜାଣିବାର ଶକ୍ତିଟା ହିଁ ନାହିଁ, ସାଧୁର କୃପାଳିତ ପାଇବା କେମିତି ହଇତା ହିତ ଜାଣିନା, ସାଧୁକୁ ଚିହ୍ନିବ ନା କାଲି କେଉଁଟା କ'ଣ ଏ ସମୁକ ଲୋକ କହିଲେ ଆପଣ କହିଲେ ଏ ବର୍ତ୍ତ ବର୍ତ୍ତମାନ ଆମେ ଏମିତି ହେଲା କି ପାଠ ନୋ ଦ୍ୟାଟ୍ ଦ୍ୟାଟ୍ ଇଜ୍ ନଟ୍ ଦି ପ୍ରସେସ୍, ସେମିତି ଢଙ୍ଗ କରାଯାଏ। ତୁମେ ଯଦି ପ୍ରକୃତ ସାଧୁ ପାଇବାକୁ ବ୍ୟାକୁଳ, ସାଧୁର ସେବା କରିବା ପାଇଁ ବ୍ୟାକୁଳ, ତାହେଲେ ହୃଦୟ ଗଭୀରତମ ପ୍ରଦେଶରୁ ଭଗବାନଙ୍କ ପାଖରେ ପ୍ରାର୍ଥନା କର। କାନ୍ଦ ଯାଇକି ମୁଣ୍ଡ ପିଟିକି କାନ୍ଦୁନି, ଭଗବାନ କୃଷ୍ଣ ମୋତେ କୃପା କରନ୍ତୁ, ସାହାଯ୍ୟ କରନ୍ତୁ, ମୁଁ ତ ଜାଣିପାରୁନି। ଯାହା କୁହାଯାଏ କୃଷ୍ଣ କୃପାତେ ଗୁରୁ ମିଳେ, ଗୁରୁ କୃପାତେ କୃଷ୍ଣ ମିଳେ। ପ୍ରକୃତ ଗୁରୁ କିଏ, ସାଧୁ କିଏ, କୃଷ୍ଣ କୃପା କରିବେ। ଜନ୍ମ ଈଶ୍ୱରୁଣୁତେ ତିଏନ ଲଭ୍ୟସ୍ତ ସେଇ ଆତ୍ମା ବିବୃଣୁତେ ତ ଅନୁସ୍ୱାମ କଠୋପନି ସଦ ଏ କଥା କହିଛନ୍ତି, ଯେ ହୃଦୟରେ ଚୈତ୍ୟ ଗୁରୁ ରୂପରେ ଅଛନ୍ତି, ପରମହାତ୍ମା ରୂପରେ ଅଛନ୍ତି ଯେ ଭଗବାନ, ସେ ତୁମେ ହୃଦୟ କଥାଟା ବୁଝିବେ। ହୃଦୟରେ କେଡ଼େ ବ୍ୟାକୁଳ ହଉଛ, ତାକୁ ତ ସାଧୁ ଗୁରୁଙ୍କୁ ପାଇବା ପାଇଁ, ସେ ବ୍ୟାକୁଳତା ଯଦି ହୃଦୟ ଭିତରେ ନାହିଁ, ତୁମେ ହୃଦୟରେ ତ ନ କାନ୍ଦୁଛି ତୁମ, ସେଥିପାଇଁ ତାଙ୍କର କୃପା ଯଦି ନ ହେଇଛି, ତୁମେ ପ୍ରକୃତ ସାଧୁକୁ ଆଖି ଆଗରେ ଦେଖିଲେ ସେଟା ଦେଖିପାରିବ ନା, ବୁଝିପାରିବ ନା, ଜାଣିପାରିବ ନା। ବୈଷ୍ଣବର କ୍ରିୟା ମୁଦ୍ରା ବିଜ୍ଞାନ ବୁଝ, ହବ କେମିତି କହିଥିଲେ ହେଇଯିବ ନାହିଁ, ତୁମର କେତେ ଦୂର ବ୍ୟାକୁଳତା ଅଛି, କେତେ ଦୂର କାନ୍ଦୁଛ ତୁମେ, ସେଥିପାଇଁ ତା ସେ ଚୈତନ୍ୟ ପରମାତ୍ମା ଜାଣିବେ, ତାଙ୍କର କୃପା ହେବ, ସେ ବ୍ୟବସ୍ଥା କରିବେ, ତାପରେ ତୁମେ ଭିଟିବ, ତା ନହେଲେ ତ ହବ ନା। ସେଥିପାଇଁ କୁହାଯାଏ ଏକ ଶ୍ରେଣୀର ଲୋକ ଅଛନ୍ତି ଯେଉଁମାନଙ୍କର ଏପରି ସ୍ୱଭାବ ଯେ ସେମାନେ ସତ୍ୟର ଅନୁସନ୍ଧାନ କରିବାର ଆବରଣରେ ଜ୍ଞାତ ଅଜ୍ଞାତ ସାରେ ଆଧ୍ୟାତ୍ମିକତାକୁ ସତ୍ୟ ଅନୁସନ୍ଧିତା ବୋଲି ମନେ କରନ୍ତି। ଆଧ୍ୟାତ୍ମିକତା ବୋଇଲେ ଏ ଯେଉଁ ଭୌତିକ ଇନ୍ଦ୍ରିୟମାନଙ୍କ ସାହାଯ୍ୟରେ ଜାଣିବାରେ ଗଲା ତ ଆଧ୍ୟାତ୍ମିକତା। ଭୋଗ ତ୍ୟାଗ ପିପାସାମୂଳକ ଏକ ପ୍ରକାର ପ୍ରଚ୍ଛନ୍ନ ନାସ୍ତିକତା ଗୋପନତା, ଏଗୁଡ଼ାକ ଏହା ଅନ୍ୟ କଥା କିଛି ନୁହେଁ। ପ୍ରଚ୍ଛନ୍ନ ଆଧ୍ୟାତ୍ମିକର ସ୍ୱଭାବ ଏହି ଯେ ସେ ସତ୍ୟାନୁସନ୍ଧାନ କରିବା ସହ ଏକ ନୂତନ ନୂତନ ଧର୍ମ ମତ, ନୂତନ ନୂତନ ଧର୍ମ ପ୍ରତିଷ୍ଠାନ, ନୂତନ ନୂତନ ସାଧୁର ଛିଦ୍ର ଅନୁସନ୍ଧାନ କରିଥାନ୍ତି। ସାଧୁର କେମିତି ଗୁଣ ବା ପାରମାର୍ଥିକ ଗୁଣ, ଯାହା କହନ୍ତି ସ୍ପିରିଚୁଆଲ କ୍ୱାଲିଟିସ୍ କଣ ଅଛି, ଏଗୁଡ଼ା ତ ସେ ଦେଖନ୍ତି ନା, ସାଧୁର ଛିଦ୍ର ଅନୁସରଣ କରୁ। ସେ ସାଧୁ ଏ ଭୂଇଁରେ ଗଢୁଛି, ମାଟି କାଦୁଅ ବଣି ହେଇଛି, ଦିଅ ଯାକ ଲାଗିଛି, ଶୁଚି ଶୌଚ ଭାବ ନାହିଁ, ଇଡ଼ କି ସାଧୁ ନା କି ଇଟା। କିନ୍ତୁ ପ୍ରହ୍ଲାଦ ମାରା ଜାଣିଲେ ଭେରି ହାଇଲି ଆଡ଼ଭାନ୍ସ ସାଧୁ, ସେ କେମିତି ଦେଖିପାରିବେ ଜାଣିପାରିବେ, ତୁମେ ତ ସାଧାରଣ ଲୋକ ଭାଇ ଛିଦ୍ର ହିଁ ଦେଖିବ ସବୁ, ଇଟି ତ ଜାଣିପାରିବ ନା। ତେଣୁ ଏମାନେ ଯେତେବେଳେ ଏମାନଙ୍କର ପୂର୍ବ ସ୍ୱୀକୃତ ବାସ୍ତବ ସତ୍ୟକୁ ପରମୁହୂର୍ତ୍ତରେ ବାସ୍ତବ ବୋଲି ପ୍ରଚାର କରନ୍ତି, ସେତେବେଳେ ସେମାନେ ଯୁକ୍ତି ପ୍ରଦାନ କରନ୍ତି ଯେ ସେମାନେ ଅନୁସନ୍ଧିଷ୍ଠା ପଥରେ ଚାଲିଛନ୍ତି, ଫଳରେ ଏପରି ଆବାହନ ବିସର୍ଜନ ମଧ୍ୟ ଦେଇ ଚାଲି ଚାଲି ଦିନେ ଦିନେ ତାଙ୍କେ ସତ୍ୟ ପାଇଯିବେ। ଆରୋହବାଦୀ ଆଧ୍ୟାତ୍ମିକ ସମ୍ପ୍ରଦାୟର ଏ ପ୍ରକାର ଯୁକ୍ତି ଭଗବତୀ ଦାଦନ ଅଭିନୟକାରୀ ପ୍ରଚ୍ଛନ୍ନ ନିର୍ବିଶେଷବାଦୀ ବ୍ୟକ୍ତିଗଣର ଚରିତ୍ରରେ ଦେଖିବାକୁ ମିଳେ। ତେଣୁ ଯେମିତି ଆମେ କଥା କହୁ, ଶିବ ଭକ୍ତଙ୍କର କଥା ଥିଲା, ଜଣେ ଶିବ ଭକ୍ତ ଥିଲେ, ଶିବରାତ୍ରି ଦିନରେ ଖୁବ ଉପବାସ କଲେ, ଶିବ ମନ୍ଦିରକୁ ଗଲେ, ଦେଖିଲା ବେଳକୁ ଶିବ ଲିଙ୍ଗ ଉପରେ ମୂଷା ଚଢ଼ି ଯାଉଛନ୍ତି, ଶିବଙ୍କୁ ଯେଉଁ ପ୍ରସାଦ ଅର୍ପଣ ହେଇଛି ତାକୁ ମୂଷା ଖାଇ ଦେଉଛନ୍ତି। ହେଲେ ଶିବ ଯଦି ସର୍ବଶକ୍ତିମାନେ ଈଶ୍ୱର, ତେ ମୂଷାମାନେ ତାଙ୍କ ଉପରେ ବିଚରଣ କରୁଛନ୍ତି କାହିଁକି, ତାର ମେଟେରିଆଲ ବିଚାରଧାରାକୁ ଯୋଡ଼ିଦା। ତାପରେ ସେ ଫଳ ବିଗ୍ରହ ଶ୍ରୀମଦ ଭାଗବତ ଛିଦ୍ର ଅନୁସନ୍ଧାନ ସେପରି କରି ସତ୍ୟାନୁସନ୍ଧାନ ବୋଲି ଜଗତରେ ପ୍ରଚାରପୂର୍ବକ ବିରାଟ ଆଧ୍ୟକ୍ଷ ସମ୍ପ୍ରଦାୟ ରଚନା କଲେ, ଶିବ ଉପାସନା ସେ ଯେଉଁ ଛାଡ଼ିଦେଲେ। ସବୁ ସବୁ ବ୍ୟକ୍ତି ସତ୍ୟାନୁସନ୍ଧାନ ଛଳରେ ଆଧ୍ୟକ୍ଷିକ ହରିଗୁରୁ ବୈଷ୍ଣବ ଅପରାଧୀ ହୋଇପଡ଼ିଛନ୍ତି। ତେଣୁ ସାଧୁ କଣ, ସାଧୁ ଯେ ନାହାନ୍ତି ଏ କଥା ନାହିଁ, ସାଧୁ ଅଛନ୍ତି, ତୁମର ସେ ଦୃଷ୍ଟି ନାହିଁ ସାଧୁଙ୍କୁ ଜାଣିବା ପାଇଁ ବା ଦେଖିବା ପାଇଁ। ଭକ୍ତିମୂଳ ଠାକୁର ସେମାନେ କହିଲେ ସାଧୁଗୁଣ ଚିରଦିନ ହିଁ ଜଗତରେ ଅଛନ୍ତି, କେବଳ ଅସାଧୁଗୁଣ ସେମାନଙ୍କୁ ଚିହ୍ନିପାରନ୍ତି ନାହିଁ ବୋଲି ସାଧୁ ସଙ୍ଗ ଦୁର୍ଲଭ ହୁଏ। ଅନ୍ୟତ୍ର ମଧ୍ୟ ଶ୍ରୀ ଭକ୍ତିମୂଳ ଠାକୁର କହିଛନ୍ତି ସାଧୁ ସଙ୍ଗ କରି ହରି ଭଜେ ଯଦି ତବେ ଅଙ୍କ ହୁଏ ବିଷୟ ଅନଳେ ଜଲିଛେ ହୃଦୟ ଅନଳେ ବାଡ଼େ ଅନଳ ଅନଳେ ବାଡ଼େ ଅନଳ ଅପରାଧ ଛାଡ଼ିଲ କୃଷ୍ଣ ନାମ ଅନଳେ ତୋରେ ଝୋଳ
হরি কৃষ্ণ 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 হরি হরি রাম হরি রাম 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 হরি হরি
হরে কৃষ্ণ হরে কৃষ্ণ 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 হরে হরে রাম হরে রাম 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 হরে
হরে কৃষ্ণ হরে কৃষ্ণ 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 হরে হরে রাম হরে রাম 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 হরে হরে
হরে কৃষ্ণ হরে কৃষ্ণ 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 হরে হরে রাম হরে রাম 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 হরে হরে
হরে কৃষ্ণ হরে কৃষ্ণ 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 হরে হরে রাম হরে রাম 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 হরে হরে
হরে কৃষ্ণ হরে কৃষ্ণ 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 হরে 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 রাম হরে রাম রাম হরে হরে
তেণু এ হচ্ছে সাধু মহাজন মানকর কথা সেইপাইঁ মান মাত্রেই সাধু সঙ্গ করি সাধু মেলরে হরিনাম কৃষ্ণ নাম শ্রবণ কীর্তন কথা শ্রবণ কীর্তন করি তত্ত্বাবগত হই গুরবান গতি শ্রীকৃষ্ণঙ্কর দাস হইপারলে সেবা নিযুক্ত হইপারলে যাই এ মুখালয় যে ভৌতিক জগৎ মায়া অতিক্রম করা যায় নচেৎ অন্য উপায় নাহি।